ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବାଚସ୍ପତି ସୁରମ ପାଢ଼ୀଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ 11ଟାରେ ବୈଠକ ବସିବ। ବଜେଟ୍ ଅଧିବେଶନକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ବାଚସ୍ପତି ସମସ୍ତଙ୍କ ସହଯୋଗ କାମନା କରିବେ ବୋଲି ଜଣାପଡ଼ିଛି। ବୈଠକ ପୂର୍ବରୁ ସରକାରୀ ଦଳ ମୁଖ୍ୟ ସଚେତକ ଏବଂ ଉପମୁଖ୍ୟ ସଚେତକ ନିଯୁକ୍ତ ହେବେ। ସେହିପରି ଆସନ୍ତା 23 ତାରିଖରେ ଉପବାଚସ୍କତି ପଦ ଲାଗି ନାମାଙ୍କନ ହେବ। 24 ତାରିଖରେ ଫଳାଫଳ ଘୋଷଣା କରାଯିବ। ଆସନ୍ତା 25 ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ। ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକୁ ଦିଆଯାଉଥିବା ଆସେସ୍ମେଣ୍ଟ ଏବଂ ଆକ୍ରିଡିଟେସନ୍ କାଉନ୍ସିଲ୍ ନାକ୍ ମାନ୍ୟତାରେ ପରିବର୍ତ୍ତନ ହେବ। ନାକ୍ ଗ୍ରେଡ୍ ବଦଳରେ ଅଧିସ୍ୱୀକୃତି ଓ ଅଣ ଅଧିସ୍ୱୀକୃତି ମାନ୍ୟତା ମିଳିବ ବୋଲି ନାକ୍ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନାକ୍ ଅଧ୍ୟକ୍ଷ ପ୍ରଫେସର ଅନିଲ ଡି ସହସ୍ରବୁଦ୍ଧେ କହିଛନ୍ତି। ସେ କହିଛନ୍ତି ଗ୍ରେଡେସନ୍ ଉଚ୍ଛେଦ କରାଯାଇ ବାଇନାରୀ ବ୍ୟବସ୍ଥା ପ୍ରଚଳନ କରାଯିବ। ସମ୍ପ୍ରତି ଦେଶରେ 35% ବିଶ୍ୱବିଦ୍ୟାଳୟ ଓ 15% ମହାବିଦ୍ୟାଳୟ ନାକ୍ ମାନ୍ୟତା ପାଇଁ ଆବେଦନ କରିଛନ୍ତି। ବାଇନାରୀ ବ୍ୟବସ୍ଥା ଲାଗୁ କରାଗଲେ ଅଧିକ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ଆବେଦନ କରିପାରିବେ। ନାକ୍ର ଲେଭେଲ 1ରୁ 5 ଯାଏଁ ରହିବ। ସବୁଠାରୁ ଉତ୍କୃଷ୍ଟ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ 5 ଲେଭେଲ ମାନ୍ୟତା ଦିଆଯିବ। ଏହି ବ୍ୟବସ୍ଥା ଆସନ୍ତା 2 ମାସ ମଧ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ସହସ୍ରବୁଦ୍ଧେ କହିଛନ୍ତି। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକରେ ପ୍ରାର୍ଥନା ସଭା ପରେ 10 ମିନିଟ୍ ପାଇଁ ଯୋଗ ଶିକ୍ଷା ଦିଆଯିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। କ୍ରୀଡ଼ା ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ଦଣ୍ଡାୟମାନ ଅବସ୍ଥାରେ ହୋଇପାରୁଥିବା କିଛି ଯୋଗ, ପ୍ରାଣାୟାମ ତଥା ଶାରୀରିକ ବ୍ୟାୟାମ କରାଇବେ। ଏହି ପଦକ୍ଷେପ ଦ୍ୱାରା ପିଲାମାନଙ୍କ ପାଠପଢ଼ା କ୍ଷେତ୍ରରେ ବିଶେଷ ସହାୟକ ହେବ ବୋଲି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ପୁରୀରେ 21ତମ ଜାତୀୟ ପ୍ରାଣୀଧନ ଗଣନା ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ପ୍ରାଣୀଧନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ପି ସିଂହ ବଘେଲ କହିଛନ୍ତି, ପ୍ରାଣୀଧନ ଗଣନା ଫଳରେ ପ୍ରାଣୀପାଳକମାନଙ୍କର ଆର୍ଥିକ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇପାରିବ। ଏହାଫଳରେ ଉତ୍ପାଦକତା ବୃଦ୍ଧି ପାଇବ। ଆଧୁନିକ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଫଳରେ ପ୍ରାଣୀଧନ ଗଣନା ପାଇଁ ରାଜ୍ୟ ଓ ଜିଲ୍ଲା ନୋଡାଲ ଅଧିକାରୀମାନେ ପରବର୍ତ୍ତୀ ପର୍ଯ୍ୟାୟରେ ମାଷ୍ଟର ଟ୍ରେନର ଭାବେ ଦାୟିତ୍ୱ ନିର୍ବାହ କରିବେ। କାର୍ଯ୍ୟକ୍ରମରେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ 200ରୁ ଅଧିକ ପ୍ରଶିକ୍ଷାର୍ଥୀମାନେ ଯୋଗ ଦେଇଥିଲେ। ଭୁବନେଶ୍ୱର ସଂସ୍କୃତି ଭବନସ୍ଥିତ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ବାକ୍ୟ ଗଠନ, ଚିହ୍ନ ପ୍ରୟୋଗ, ଅନୁବାଦ, ପ୍ରଶାସନିକ ପ୍ରୟୋଗ ଆଦି ସମ୍ପର୍କରେ ତାଲିମ ଦିଆଯାଇଛି। କାର୍ଯ୍ୟକ୍ରମରେ 17ଟି ବିଭାଗର 200ରୁ ଅଧିକ କର୍ମଚାରୀ ଓ ଅଧିକାରୀ ଯୋଗ ଦେଇଥିଲେ। ଢେଙ୍କାନାଳ ଜିଲ୍ଲାରେ ଫାଇଲେରିଆ ନିରାକରଣ ପାଇଁ ଚାଲିଥିବା ସଚେତନତା କାର୍ଯ୍ୟକ୍ରମର କେନ୍ଦ୍ର ସରକାରଙ୍କ ପକ୍ଷରୁ ମନୋନୀତ ଏକ କେନ୍ଦ୍ରୀୟ ଦଳ ଅନୁଧ୍ୟାନ କରିଛନ୍ତି। ଏହି ଦଳ ହିନ୍ଦୋଳର ବେଡ଼ାପଡ଼ା ଗ୍ରାମ ବୁଲି ସଚେତନତା କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ତଦାରଖ କରିଥିଲେ। ପରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଫାଇଲେରିଆ ରୋଗର ଚିକିତ୍ସା ସମ୍ପର୍କରେ ଆଲୋଚନା କରିଥିଲେ। ନୂଆପଡ଼ା ଜିଲ୍ଲା ବେଡ଼େନ ବ୍ଲକ ଅନ୍ତର୍ଗତ ଭାଇସାଦାନୀ ଉପସ୍ୱାସ୍ଥ୍ୟକେନ୍ଦ୍ରଠାରେ ଜିଲ୍ଲା ପ୍ରଶାସନର ସହଯୋଗରେ ସୁରକ୍ଷିତ ପ୍ରସବର ଲକ୍ଷ୍ୟ ନେଇ ଆମ୍ଭୁଲାନ୍ସ ସେବା ଆରମ୍ଭ ହୋଇଛି। ଏହା ମାଧ୍ୟମରେ ପ୍ରସବ ସମୟରେ ଚିକିତ୍ସା କେନ୍ଦ୍ରକୁ ଯାତାୟତ, ମାଗଣାରେ ଆବଶ୍ୟକ ପରୀକ୍ଷା, ଔଷଧ ସାମଗ୍ରୀ ଆଦି ସୁବିଧା ଉପଲବ୍ଧ କରାଯିବ ବୋଲି ଜଣାପଡ଼ିଛି। ସର୍ବଭାରତୀୟ ଫୁଟବଲ ମହାସଂଘ ପକ୍ଷରୁ 2023-24 ବର୍ଷରେ ସର୍ବାଧିକ ପ୍ରତିଯୋଗିତା ଆୟୋଜନ କରିଥିବାରୁ ଓଡ଼ିଶା ଫୁଟବଲ ମହାସଂଘ ଫାଓକୁ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ସମାରୋହରେ ଭାରତୀୟ ଫୁଟବଲର ଉନ୍ନତି ପାଇଁ ଓଡ଼ିଶା ରାଜ୍ୟ ଯୁବସେବା ବିଭାଗର ସହଯୋଗ ଲାଗି ଫାଓକୁ ସମ୍ମାନିତ କରାଯାଇଥିବା ଜଣାପଡ଼ିଛି। ପଦ୍ମଶ୍ରୀ କମଳା ପୂଜାରୀଙ୍କ ଆଜି ତାଙ୍କ ଗ୍ରାମ କୋରାପୁଟ ଜିଲ୍ଲାର ପାତ୍ରପୁଡ଼ୁଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହେବ। ସୂଚନା ଅନୁସାରେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ 76 ବର୍ଷ ବୟସରେ ଶ୍ରୀମତୀ ପୂଜାରୀଙ୍କର ପରଲୋକ ହୋଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ରାଜ୍ୟ ସନ୍ତରଣ ଚମ୍ପିୟନ୍ସିପ୍ର ଗତକାଲି ଦ୍ୱିତୀୟ ଦିନରେ 1500 ମିଟର ଫ୍ରି ଷ୍ଟାଇଲ୍ ମହିଳା ବର୍ଗରେ ଚିନ୍ମୟୀ ବେହେରାଙ୍କୁ ସ୍ୱର୍ଣ୍ଣପଦକ ମିଳିଛି। ସେହିଭଳି 100 ମିଟର ଫ୍ରି ଷ୍ଟାଇଲ୍ ପୁରୁଷ ବର୍ଗରେ ଜଗଦୀତ ପ୍ରଧାନ, 200 ମିଟର ରିଲେ ଗ୍ରୁପ୍ 1ରେ ମନତା ମିଶ୍ରଙ୍କୁ ସ୍ୱର୍ଣ୍ଣପଦକ ମିଳିଛି। ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଚିଲିକା ଉପରେ ରହିଥିବା ବେଳେ ଉତ୍ତର ପଶ୍ଚିମ ଓଡ଼ିଶା ଦେଇ ଛତିଶଗଡ଼ ଆଡ଼କୁ ଅଗ୍ରସର କରିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 11ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।